ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, କେରଳକୁ ଆଜିଠାରୁ ଚାରିଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି. ଗତ ଦଶନ୍ଧି ମଧ୍ୟରେ ଦେଶର ପ୍ରତିରକ୍ଷା ଉତ୍ପାଦନ ତିନିଗୁଣ ବୃଦ୍ଧି ପାଇଛି, କହିଲେ ପ୍ରଧାନମନ୍ତ୍ରୀ. ପୁଲିସ୍ ସ୍କୃତି ଦିବସ ପାଳନ ଅବସରରେ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ପୁଲିସ୍ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ. ନୂତନ ବାଣିଜ୍ୟ ଚୁକ୍ତି ନ ହେଲେ ଆସନ୍ତା ପହିଲାରୁ ଚୀନ୍ ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି ନେଇ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି. ଏବଂ ଆଇସିସି ମହିଳା ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଗତକାଲିର ମ୍ୟାଚ୍ରେ ବାଂଲାଦେଶକୁ 7 ରନ୍ରେ ପରାସ୍ତ କରିଛି ଶ୍ରୀଲଙ୍କା. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେରଳକୁ ଚାରିଦିନିଆ ଗସ୍ତରେ ଯାଇ ଆଜି ତିରୁବନନ୍ତପୁରମ୍ଠାରେ ପହଞ୍ଚବେ. ସାବରିମାଳା ମନ୍ଦିର ଆସନ୍ତାକାଲି ରାଷ୍ଟ୍ରପତି ପରିଦର୍ଶନ କରିବେ. ତିରୁବନନ୍ତପୁରମ୍ର ରାଜଭବନରେ ପୂର୍ବତନ ରାଷ୍ଟ୍ରପତି କେଆର୍ ନାରାୟଣନ୍ଙ୍କ ଏକ ପ୍ରତିମୂର୍ତ୍ତିକୁ ରାଷ୍ଟ୍ରପତି ଆସନ୍ତା ଗୁରୁବାର ଦିନ ଅନାବରଣ କରିବାର କାର୍ଯ୍ୟସୂଚୀ ରହିଛି. ଶ୍ରୀ ନାରାୟଣ ଗୁରୁ ସମାଧିର ଶତବାର୍ଷିକୀ ସମାରୋହରେ ରାଷ୍ଟ୍ରପତି ଯୋଗଦେବେ. ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ପାଲାସ୍ଥିତ ସେଣ୍ଟ ଥମାସ୍ କଲେଜ ଏବଂ ଏର୍ଣ୍ଣାକୁଲମ୍ଠାରେ ସେଣ୍ଟ ଟେରେସା କଲେଜର କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଦେଶର ପ୍ରତିରକ୍ଷା ଉତ୍ପାଦନ ତିନିଗୁଣ ବୃଦ୍ଧି ପାଇଛି. ଗୋଆ ଓ କରୱାଲ ଉପକୂଳରେ ଦେଶର ପ୍ରଥମ ସ୍ୱଦେଶୀ ବିମାନ ବାହକ ଆଇଏନ୍ଏସ୍ ବିକ୍ରାନ୍ତରେ ନୌସେନା କର୍ମଚାରୀଙ୍କ ସହ ଗତକାଲି ଦୀପାବଳି ପାଳନ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି. ସେ କହିଛନ୍ତି, ଇତିମଧ୍ୟରେ ଦେଶର ପ୍ରତିରକ୍ଷା ଉତ୍ପାଦନ 1.5 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି. 2014 ମସିହା ପରଠାରୁ 40ରୁ ଅଧିକ ସ୍ୱଦେଶୀ ପ୍ରସ୍ତୁତ ଯୁଦ୍ଧ ଜାହାଜ ଏବଂ ବୁଡ଼ାଜାହାଜ ନିର୍ମାଣ କରାଯାଇଛି. ଭାରତ ଏବେ ଅଧିକାଂଶ ପ୍ରତିରକ୍ଷା ଉପକରଣ ଘରୋଇ ଭାବରେ ଉତ୍ପାଦନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଅପରେସନ୍ ସିନ୍ଦୁର ସମୟରେ 3 ପ୍ରତିରକ୍ଷା ବାହିନୀର ଅସାଧାରଣ ସମନ୍ୱୟ ପାକିସ୍ତାନକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା.
ଜିସ୍କା ନାମ ହି ଦୁଶ୍ମନ କେ ସାହସ କା ଅନ୍ତ କରିଦେ ଓ ହେ ଆଇଏନ୍ଏସ୍ ବିକ୍ରାନ୍ତ ମୈଁ ଇସ୍ ଅବସର ପର ହମାରି ସେନାଓଙ୍କୁ ଖାସ ତୌର ପର ସାଲ୍ୟୁଟ କରନା ଚାହତା ହୁଁ ଭାରତୀୟ ନୌସେନା ଦ୍ୱାରା ପୈଦା କିଏ जो भय पैदा किया गया है भारतीय वायुसेना द्वारा दिखाए गए अद्भुत कौशल ने भारतीय सेना की जांबाजी ने तीनों सेनाओं के जबरदस्त समन्वय ने ऑपरेशन सिंदूर में पाकिस्तान को इतनी जल्दी घुटने टेकने पर मजबूर कर दिया था.
ସୁରକ୍ଷା ବାହିନୀର ବୀରତ୍ୱ ଏବଂ ଦୃଢ଼ ପ୍ରତିକ୍ରିୟାକୁ ପ୍ରଶଂସା କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସୁବ୍ୟବସ୍ଥିତ ପଦକ୍ଷେପ ଦ୍ୱାରା ଦେଶରେ ମାଓବାଦୀ କାର୍ଯ୍ୟକଳାପ ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି. ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ବର୍ଷ ଶ୍ରୀ ମୋଦି ଲଦାଖର ସିଆଚେନ୍ ହିମବାହ ଅଞ୍ଚଳରେ ସୈନିକଙ୍କ ସହିତ ଦୀପାବଳି ପାଳନ କରିଥିଲେ. ଗତବର୍ଷ ସେ ସର୍କ୍ରିକ୍ରେ ନିୟୋଜିତ ସୈନିକଙ୍କ ସହ ଦୀପାବଳି ପାଳନ କରିବା ସହ ସୀମା ସୁରକ୍ଷା କର୍ମଚାରୀଙ୍କ ସହ ଦୀପାବଳି ପର୍ବ ପାଳନ କରିବାର ପରମ୍ପରା ଜାରି ରଖିଛନ୍ତି. ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ପୁଲିସ୍ ସ୍କୃତି ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ପୁଲିସ୍ ସ୍କାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ. 1969 ମସିହା ଅକ୍ଟୋବର 21 ତାରିଖରେ ଲଦାଖରେ ଚୀନ୍ ସୈନ୍ୟଙ୍କ ଆକ୍ରମଣରେ 10 ଜଣ ଭାରତୀୟ ପୁଲିସ୍ ଶହୀଦ ହୋଇଥିଲେ. ସେହିଦିନଠାରୁ ପ୍ରତ୍ୟେକ ବର୍ଷ ପୁଲିସ୍ ସ୍କୃତି ଦିବସ ପାଳନ କରାଯାଉଛି. ଦିଲ୍ଲୀ ପୁଲିସ୍ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ ପକ୍ଷରୁ ଏକ ମିଳିତ ପ୍ୟାରେଡ୍ ଆଜି ଅନୁଷ୍ଠିତ ହେବ. କେନ୍ଦ୍ରମନ୍ତ୍ରୀ, କେନ୍ଦ୍ରୀୟ ସୁରକ୍ଷା ବଳ ମୁଖ୍ୟ ଏବଂ କେନ୍ଦ୍ରୀୟ ପୁଲିସ୍ ସଂଗଠନର ମୁଖ୍ୟ ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଆଜି ଶ୍ରଦ୍ଧାସୁମନ ଅର୍ପଣ କରିବେ. ଆସନ୍ତାକାଲିଠାରୁ 30 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ପୁଲିସ୍ ସ୍କାରକୀଠାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷିତ ତଥା ଗତମାସ 22 ତାରିଖରୁ ଆରମ୍ଭ ହୋଇଥିବା ଜିଏସ୍ଟି ବଚତ ଉତ୍ସବ ସମାଜର ସମସ୍ତ ବର୍ଗର ଲୋକଙ୍କୁ ସୁଫଳ ପହଞ୍ଚାଇଛି. ଷ୍ଟେସନାରୀ ସାମଗ୍ରୀ ଉପରେ ଜିଏସ୍ଟି ହ୍ରାସ ଶିକ୍ଷା ଖର୍ଚ୍ଚକୁ ହ୍ରାସ କରିବା ସହ ଘରୋଇ ନିର୍ମାତାଙ୍କ ଚାହିଦା ବୃଦ୍ଧି କରିଛି. ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ମାଧ୍ୟମରେ ସରକାର ବିଭିନ୍ନ ଷ୍ଟେସନାରୀ ସାମଗ୍ରୀ ଉପରେ ରିହାତି ଲାଗୁ କରିଛନ୍ତି. ପେନ୍ସିଲ୍, ସାର୍ପନର, କ୍ରାୟନ୍, ଗ୍ରାଫ ବହି, ମାନଚିତ୍ର ଏବଂ ଚାଟ୍ଗୁଡ଼ିକୁ ସମ୍ପୂର୍ଣ୍ଣ ଟିକସମୁକ୍ତ କରାଯାଇଛି. ପୂର୍ବରୁ ଏହା 12% ଟିକସ ହାର ତାଲିକାରେ ଅନ୍ତର୍ଭୁକ୍ତ ରହିଥିଲା. ସେହିପରି 5% ଟିକସ ଲାଗୁ ହୋଇଥିବା ଇରେଜରଗୁଡ଼ିକୁ ମଧ୍ୟ ସମ୍ପୂର୍ଣ୍ଣ ଟିକସ ମୁକ୍ତ କରାଯାଇଛି. ଏହି ସଂସ୍କାର ଅତ୍ୟାବଶ୍ୟକ ଷ୍ଟେସନାରୀ ସାମଗ୍ରୀଗୁଡ଼ିକର ଚାହିଦାକୁ ବୃଦ୍ଧି କରୁଛି. ଜିଏସ୍ଟି ହ୍ରାସ ପରିବାର ତଥା ଛାତ୍ରଛାତ୍ରୀଙ୍କ ଉପରେ ଆର୍ଥିକ ବୋଝକୁ କମ୍ କରିବା ସହ ଦେଶରେ ଶିକ୍ଷା କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରୁଛି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ଚୀନ୍ ଏବଂ ଆମେରିକା ମଧ୍ୟରେ ନୂତନ ବାଣିଜ୍ୟ ଚୁକ୍ତି କାର୍ଯ୍ୟକାରୀ ନ ହେଲେ ଆସନ୍ତା ମାସ ପହିଲାରୁ ଚୀନ୍ ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି ନେଇ ଆମେରିକା ଚେତାବନୀ ଦେଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଶୁଳ୍କ ପରିମାଣ 155% ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲ୍ବାନିଜ୍ଙ୍କ ସହ ହ୍ୱାଇଟ୍ ହାଉସ୍ଠାରେ ଏକ ବୈଠକ ପରେ ରାଷ୍ଟ୍ରପତି କହିଛନ୍ତି ଚୀନ୍ର ରପ୍ତାନୀ ସାମଗ୍ରୀ ଉପରେ 55% ଶୁଳ୍କ ଲାଗୁ ହୋଇଛି। ତେବେ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ନ ହେଲେ ଶୁଳ୍କ ହାର ଦ୍ରୁତଗତିରେ ବୃଦ୍ଧି ପାଇବ ବୋଲି ସେ ଚେତାବନୀ ଦେଇଛନ୍ତି। ଶ୍ରୀ ଟ୍ରମ୍ପ୍ କହିଛନ୍ତି ଦକ୍ଷିଣ କୋରିଆଠାରେ ଚୀନ୍ ରାଷ୍ଟ୍ରପତି ଶ୍ରୀ ଜିନ୍ପିଙ୍ଗ୍ଙ୍କ ସହ ସେ ସାକ୍ଷାତ ଆଲୋଚନା କରିବେ। ଉଭୟ ଦେଶ ମଧ୍ୟରେ ଏକ ନିରପେକ୍ଷ ଏବଂ ପାରସ୍କରିକ ଲାଭଦାୟକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହେବା ନେଇ ଶ୍ରୀ ଟ୍ରମ୍ପ୍ ଆଶା ବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଶ୍ରୀ ଟ୍ରମ୍ପ୍ ଟ୍ରୁଥ୍ ଗଣମାଧ୍ୟମ ପୋଷ୍ଟରେ ଘୋଷଣା କରିଥିଲେ ଚୀନ୍ ସାମଗ୍ରୀ ଉପରେ ଲାଗୁ ହୋଇଥିବା ଶୁଳ୍କ ଆସନ୍ତା ମାସ ପହିଲାରୁ ଅତିରିକ୍ତ 100% ବୃଦ୍ଧି ପାଇବ। ଏପରିକି ସେହି ଦିନଠାରୁ ଚୀନ୍ର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସଫ୍ଟୱେୟାର ରପ୍ତାନୀ ଉପରେ ମଧ୍ୟ ନିୟନ୍ତ୍ରଣ ଲଗାଯିବ ବୋଲି ଶ୍ରୀ ଟ୍ରମ୍ପ୍ ସୂଚନା ଦେଇଥିଲେ। ଆମେରିକାର ଆଭ୍ୟନ୍ତରୀଣ ସୁରକ୍ଷା ସଚିବ କ୍ରିଷ୍ଟିନ୍ ଓ୍ୱେନ୍ କହିଛନ୍ତି ଦେଶବ୍ୟାପୀ 480,000 ଅଧିକ ଅଣପଞ୍ଜିକୃତ ବେଆଇନ ପ୍ରବାସୀଙ୍କୁ ଗିରଫ କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗତ ଜାନୁଆରୀ ମାସରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପ୍ରବାସୀଙ୍କୁ ଗିରଫ କରାଯାଇଛି। ସେଥିମଧ୍ୟରୁ 70% ଲୋକଙ୍କ ବିରୁଦ୍ଧରେ ଅପରାଧିକ ଅଭିଯୋଗ ରହିଛି। କେତେକଙ୍କ ବିରୁଦ୍ଧରେ ଅପରାଧିକ ଅଭିଯୋଗ ମଧ୍ୟ ସାବ୍ୟସ୍ତ ହୋଇଥିବା ସେ କହିଛନ୍ତି। ଫ୍ଲୋରିଡାରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କ୍ରିଷ୍ଟିନ୍ ଓ୍ୱେନ୍ କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ୍ ପ୍ରଶାସନର ଦ୍ୱିତୀୟ କାର୍ଯ୍ୟକାଳ ଅବସରରେ ଅପରାଧିକ ପୃଷ୍ଠଭୂମି ଥିବା ଅଣପଞ୍ଜିକୃତ ପ୍ରବାସୀଙ୍କ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯାଇଛି। ଆଭ୍ୟନ୍ତରୀଣ ସୁରକ୍ଷା ବିଭାଗ ଗତ ମାସରେ ଦେଇଥିବା ସୂଚନା ଅନୁଯାୟୀ ଜାନୁଆରୀ 20 ତାରିଖରୁ ଇତିମଧ୍ୟରେ 20 ଲକ୍ଷ ବେଆଇନ ପ୍ରବାସୀ ଆମେରିକା ଛାଡ଼ିଛନ୍ତି। ଜାପାନର ଶାସକ ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟି ଏଲ୍ଡିପି ଏବଂ ଜାପାନ ଇନୋଭେସନ୍ ପାର୍ଟି ଜେଆଇପି ମଧ୍ୟରେ ମେଣ୍ଟ ନେଇ ଆନୁଷ୍ଠାନିକ ବୁଝାମଣା ହୋଇଛି। ଫଳରେ ଏଲ୍ଡିପି ନେତା ସାନାଏ ତାକାଇଚି ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାର ପଥ ଉନ୍କକ୍ତ ହୋଇଛି। ଉଭୟ ଦଳର ନେତାଙ୍କ ମଧ୍ୟରେ ଡାଏଟ୍ଠାରେ ଗତକାଲି ଅନୁଷ୍ଠିତ ବୈଠକରେ ଏହି ବୁଝାମଣାପତ୍ର ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଉଭୟ ଦଳ ଆର୍ଥିକ ଅର୍ଥନୈତିକ ସଂସ୍କାର ବୈଦେଶିକ ବ୍ୟାପାର ଜାତୀୟ ସୁରକ୍ଷା ଏବଂ ଶକ୍ତିକ୍ଷେତ୍ର ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ପ୍ରତିଶ୍ରତିବଦ୍ଧ ହୋଇଛନ୍ତି। ଏଲ୍ଡିପି ଜାପାନର ଏକ ବଡ଼ ଦଳ ଭାବରେ ଉଭା ହୋଇଥିଲେ ମଧ୍ୟ ଚଳିତ ମାସ ଆରମ୍ଭରେ ବହୁମତ ହରାଇଥିଲା। ଜେଆଇପି ସହିତ ନୂତନ ସହଭାଗିତା ଏଲ୍ଡିପିକୁ ଏକ ସ୍ଥିର ସରକାର ଗଠନ ପାଇଁ ଆବଶ୍ୟକ ସହଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ବରିଷ୍ଠ ଅଭିନେତା ଗୋବର୍ଦ୍ଧନ ଆସ୍ରାନୀଙ୍କର ଗତକାଲି ପରଲୋକ ହୋଇଛି। ମୁମ୍ବାଇରେ 84 ବର୍ଷ ବୟସରେ ଶ୍ରୀ ଆସ୍ରାନୀ ଅପରାହ୍ନ 4ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି ପରିବାର ସୂତ୍ରରୁ ସୂଚନା ଦିଆଯାଇଛି। ସୋଲେରେ ଜେଲର ଭୂମିକା ନିଭାଇଥିବା ଶ୍ରୀ ଆସ୍ରାନୀ ଚୁପ୍କେ ଚୁପ୍କେ, ଭୁଲ୍ ଭୁଲେୟା, ଧମାଲ, ବଣ୍ଟିଓର ବବ୍ଲି ଦ୍ୱିତୀୟ ଭଳି ହିଟ୍ ଚଳଚ୍ଚିତ୍ରଗୁଡ଼ିକରେ ଅଭିନୟ କରିଥିଲେ। ରାଜସ୍ଥାନ ଜୟପୁରର ମୂଳ ବାସିନ୍ଦା ଶ୍ରୀ ଆସ୍ରାନୀ ଭାରତୀୟ ସିନେମାରେ ଗୌରବମୟ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜନ୍ମସ୍ଥାନର ସେଣ୍ଟ ଜାଭିୟର୍ସ ସ୍କୁଲରେ ଶିକ୍ଷା ଗ୍ରହଣ କରିଥିଲେ। 5 ଦଶନ୍ଧିରୁ ଅଧିକ ସମୟ ଧରି ଅଭିନୟ ଜୀବନରେ ହାସ୍ୟ ରସାତ୍ମକ ଭୂମିକାରେ ସେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି। ଆଇସିସି ମହିଳା ବିଶ୍ୱକପ୍ ଦିନିକିଆ କ୍ରିକେଟ୍ ପ୍ରତିଯୋଗିତାର ଗତକାଲିର ମ୍ୟାଚ୍ରେ ଶ୍ରୀଲଙ୍କା ବିଜୟୀ ହୋଇଛି। ନଭି ମୁମ୍ବାଇସ୍ଥିତ ଡକ୍ଟର ଡିୱାଇ ପାଟିଲ ସ୍ପୋର୍ଟସ୍ ଏକାଡେମୀ ପଡ଼ିଆରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ବାଂଲାଦେଶକୁ 7 ରନ୍ରେ ଶ୍ରୀଲଙ୍କା ପରାସ୍ତ କରିଛି। ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। 48 ଓଭର ଏବଂ 4ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 202 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ହାସିନୀ ପେରେରା 85 ରନ୍ ସଂଗ୍ରହ କରିଥିଲେ। ବାଂଲାଦେଶ ପକ୍ଷରୁ ସ୍ୱର୍ଣ୍ଣା ଅଖ୍ତର 3ଟି ୱିକେଟ୍ ହାସଲ କରିଥିଲେ। 203 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ନିର୍ଦ୍ଧାରିତ 50 ଓଭରରେ 9 ୱିକେଟ୍ ବିନିମୟରେ 195 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ମ୍ୟାଚ୍ର ଅନ୍ତିମ ଓଭରରେ ବାଂଲାଦେଶ ଜିତିବା ପାଇଁ 9 ରନ୍ ଆବଶ୍ୟକ କରୁଥିବା ବେଳେ ଓଭରର ପ୍ରଥମ 4ଟି ବଲ୍ରେ 4ଟି ୱିକେଟ୍ ହରାଇଥିଲା। ଦଳ ପକ୍ଷରୁ ଅଧିନାୟକ ନିଗାର ସୁଲତାନ 77 ରନ୍ ସଂଗ୍ରହ କରିଥିଲେ। ଏହି ବିଜୟ ସହ ଶ୍ରୀଲଙ୍କା ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବାର ଆଶା ଉଜ୍ଜୀବିତ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। କେରଳକୁ ଆଜିଠାରୁ 4ଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ଗତ ଦଶନ୍ଧି ମଧ୍ୟରେ ଦେଶର ପ୍ରତିରକ୍ଷା ଉତ୍ପାଦନ 3 ଗୁଣ ବୃଦ୍ଧି ପାଇଛି କହିଲେ ପ୍ରଧାନମନ୍ତ୍ରୀ। ପୁଲିସ୍ ସ୍କୃତି ଦିବସ ପାଳନ ଅବସରରେ ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ପୁଲିସ୍ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ। ନୂତନ ବାଣିଜ୍ୟ ଚୁକ୍ତି ନ ହେଲେ ଆସନ୍ତା ପହିଲାରୁ ଚୀନ୍ ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି ନେଇ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇସିସି ମହିଳା ବିଶ୍ୱକପ୍ କ୍ରିକେଟ୍ ଦିନିକିଆ ପ୍ରତିଯୋଗିତାରେ ଗତକାଲିର ମ୍ୟାଚ୍ରେ ବାଂଲାଦେଶକୁ 7 ରନ୍ରେ ପରାସ୍ତ କରିଛି ଶ୍ରୀଲଙ୍କା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଡଟ୍ ଜିଓଭି ଡଟ୍ ଆଇଏନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।